ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଧର୍ମ ମଙ୍ଗଳ ଭାବ ଯେ ଗାନ କରିବେ ସଦା ପ୍ରଭୁ କୃପା ମୟ ସ୍ନେହ ଦୟାରେ ମହାନ କ୍ରୋଧ
ठिकणारे जोगाजोग करंतु। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori एवं www.adventistmediacenterindia.org। भक्तों ठारु ईश्वर जीवनदायक वाक्य।
फारसी संस्कार। नमस्कार प्रिय श्रोता, से ही सर्वशक्ति सर्वज्ञानी प्रेमर सगर दयामय अंतर्जमी अनुग्रह परम पिता मधुर नाम मु पास्टर पूर्णचंद्र आउ थे आपण मानक कार्यक्रम स्वागत करूछे। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଫାରସୀ ସଂସ୍କାର, ଦ ଫ୍ରେଞ୍ଚ ରିଫର୍ମେସନ୍। ବନ୍ଧୁ, ଜର୍ମାନୀରେ ସଂସ୍କାରର ବିଜୟକୁ ଚିହ୍ନଟ କରିଥିବା ଅଗଷ୍ଟ ସବର୍ଗରେ ପ୍ରୋଟେଷ୍ଟାଣ୍ଟ ଅଫ୍ ପ୍ୟାସ୍ ଏବଂ କନ୍ଫେନ୍ସ ବର୍ଷ ବର୍ଷ ଧରି ବିବାଦ ଏବଂ ଅନ୍ଧକାର ପରେ ଅନୁସରଣ କରୁଥିଲା ବା କରାଯାଇଥିଲା। ଏହାର ସମର୍ଥକଙ୍କ ମଧ୍ୟରେ ବିଭାଜନ ଦ୍ୱାରା ଦୁର୍ବଳ ହୋଇ ଶକ୍ତିଶାଳୀ ଶତ୍ରୁମାନେ ଆକ୍ରମଣ କରିଥିଲେ। ପ୍ରୋଟେଷ୍ଟାଣ୍ଟିଜମ୍ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେବାକୁ ସ୍ଥିର ହୋଇଥିଲା। ହଜାର ହଜାର ଲୋକ ସେମାନଙ୍କ ରକ୍ତରେ ସେମାନଙ୍କ ସାକ୍ଷାକୁ ମୁଦ୍ରିତ କରିଥିଲେ। ଗୃହ ଯୁଦ୍ଧ ଆରମ୍ଭ ହେଲା। ପ୍ରୋଟେଷ୍ଟାଣ୍ଟ କାରଣ ଏହାର ଜଣେ ପ୍ରମୁଖ ଅନୁଗତଙ୍କ ଦ୍ୱାରା ବିଶ୍ୱାସଘାତତା ହେଲା। ସଂସ୍କାରିତ ରାଜକୁମାରମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବ୍ୟକ୍ତି ସମ୍ରାଟଙ୍କ ହାତରେ ପଡ଼ିଲେ ଏବଂ ସେମାନଙ୍କୁ ସହରରୁ ସହରକୁ ବନ୍ଦୀ ଭାବରେ ଟାଣି ନିଆଯାଇଥିଲା। କିନ୍ତୁ ତାଙ୍କର ସ୍ପଷ୍ଟ ବିଜୟର ମହତ୍ତ୍ୱରେ ସମ୍ରାଟଙ୍କୁ ପରାସ୍ତ କରାଯାଇଥିଲା। ସେ ଦେଖିଲେ ଯେ ଶିକାରୀଟି ତାଙ୍କ କବଳରୁ ଲଢ଼ିଛି ଏବଂ ଶେଷରେ ସେ ଏହି ଶିକ୍ଷାଗୁଡ଼ିକୁ ସହନଶୀଳତା ହେବାକୁ ବାଧ୍ୟ ହୋଇଥିଲେ, ଯାହା ବିନାଶ କରିବା ତାଙ୍କ ଜୀବନର ଅଭିଳାଷ ଥିଲା। ସେ ତାଙ୍କ ରାଜ୍ୟ, ଧନ ସମ୍ପଦ ଏବଂ ଜୀବନକୁ ନିଜେ ବିଦ୍ରୋହରୁ ଦୂରେଇ ରଖିବା ଉପରେ ଜଗି ରହିଥିଲେ। ବନ୍ଧୁ, ବର୍ତ୍ତମାନ ସେ ଦେଖିଲେ ଯେ ତାଙ୍କର ସୈନ୍ୟବାହିନୀ ଯୁଦ୍ଧ ଦ୍ୱାରା ନଷ୍ଟ ହୋଇଯାଇଛନ୍ତି, ତାଙ୍କର ଭଣ୍ଡାରଗୁଡ଼ିକ ନିଷ୍ଠାତିତ ହୋଇଅଛି, ତାଙ୍କର ଅନେକ ରାଜ୍ୟ ବିଦ୍ରୋହର ଆଶଙ୍କା ଦେଖାଯାଇଅଛି, ଯେଉଁଠାରେ ସେ ବିଶ୍ୱାସକୁ ଦମନ କରିବାକୁ ଚେଷ୍ଟା କରିଥିଲେ। ଚର୍ଲ୍ସ ଭି ସର୍ବଶକ୍ତିମାନ ଶକ୍ତି ବିରୁଦ୍ଧରେ ସମଗ୍ର କରୁଥିଲେ। ଈଶ୍ୱର କହିଥିଲେ ଆଲୋକ ହେଉ, କିନ୍ତୁ ସମ୍ରାଟ ଅନ୍ଧକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଉଦ୍ଦେଶ୍ୟ ବିଫଳ ହେଲା ଏବଂ ଆକାଳ ବୃଦ୍ଧାବସ୍ଥରେ ଦୀର୍ଘ ସଂଗ୍ରାମର କ୍ଲାନ୍ତ ହୋଇ ସେ ସିଂହାସନ ଛାଡ଼ି ନିଜକୁ ଏକ କଷ୍ଟରେ ପୋତି ଦେଲେ। ଜର୍ମାନୀ ପରି ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ସଂସ୍କାର ପାଇଁ ଅନ୍ଧକାର ଦିନ ଆସିଗଲା। ଅନେକ କ୍ୟାଣ୍ଟିନ୍ ସଂସ୍କୃତ ବିଶ୍ୱାସକୁ ଗ୍ରହଣ କରିଥିବା ବେଳେ ଅନ୍ୟମାନେ ରୋମ୍ର ଧର୍ମକୁ ଅନ୍ଧଦୃଢ଼ ଭାବରେ ଧରିଥିଲେ। ଯେଉଁମାନେ ସତ୍ୟ ଗ୍ରହଣ କରିବାକୁ ଚାହୁଁଥିଲେ ସେମାନଙ୍କ ଉପରେ ସେମାନଙ୍କର ନିର୍ଯାତନା ଶେଷରେ ଗୃହଯୁଦ୍ଧ ସୃଷ୍ଟି କରିଥିଲା ବୋଲି ଆମେ ଦେଖୁଅଛୁ। ଜୁଇଙ୍ଗ୍ଲି ଏବଂ ତାଙ୍କ ସହ ସଂସ୍କାରରେ ଏକଜୁଟ ହୋଇଥିବା ଅନେକ ବ୍ୟକ୍ତି କପଲଙ୍କ ରକ୍ତକ୍ତ ପଡ଼ିଆରେ ପଡ଼ିଥିଲେ। ଓକଲମ୍ପିଡିୟମ୍ସ ଏହି ଭୟଙ୍କର ବିପର୍ଯ୍ୟୟ ଦ୍ୱାରା ପରାଜିତ ହେବାର କିଛି ସମୟ ପରେ ରୋମ୍ ବିଜୟୀ ହୋଇଥିଲା ଏବଂ ଅନେକ ସ୍ଥାନରେ ସେ ହରାଇଥିବା ସମସ୍ତ ଜିନିଷ ପୁନରୁଦ୍ଧାର କରିବାକୁ ଲାଗିଲା। କିନ୍ତୁ ଯାହାର ପରାମର୍ଶ ଅନନ୍ତ କାଳରୁ ଆସିଛି ସେ ତାଙ୍କର କାରଣ ବା ଲୋକମାନଙ୍କୁ ହତ୍ୟା କରିନାହାନ୍ତି। ତାଙ୍କ ହାତ ସେମାନଙ୍କ ପାଇଁ ମୁକ୍ତି ଆଣିବ। ଅନ୍ୟ ଦେଶରେ ସେ ସଂସ୍କାର ଆଣିବା ପାଇଁ ଶ୍ରମିକମାନଙ୍କୁ ବଢ଼ାଇଥିଲେ। ଫ୍ରାନ୍ସରେ ସଂସ୍କାରକ ଭାବରେ ଲୁଥରଙ୍କ ନାମ ଶୁଣିବା ପୂର୍ବରୁ ତିନୋଟି ଭାଙ୍ଗିବା ଆରମ୍ଭ କରିଦେଇଥିଲା। ଆଲୋକକୁ ପ୍ରଥମେ ଧରିବାରେ ଜଣେ ହେଲେ ବୃଦ୍ଧ ଲେପ୍ରେଭ, ବ୍ୟାପକ ଶିକ୍ଷାର ବ୍ୟକ୍ତି, ପ୍ୟାରିସ୍ ବିଦ୍ୟାଳୟର ପ୍ରଫେସର ଏବଂ ଜଣେ ଆନ୍ତରିକ ଏକ ଉତ୍ସାହୀ ପେପିଷ୍ଟ। ପ୍ରାଚୀନ ସାହିତ୍ୟ ଉପରେ ତାଙ୍କର ଅନୁସନ୍ଧାନରେ ତାଙ୍କର ଧ୍ୟାନ ବାଇବଲ ଆଡ଼କୁ ଯାଇଥିଲା ଏବଂ ସେ ଏହା ଅଧ୍ୟୟନକୁ ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ପରିଚିତ କରାଇଥିଲେ। ଲେପ୍ରେଭ ସାଧୁମାନଙ୍କ ଜଣେ ଉତ୍ସାହୀ ଉପାସକ ଥିଲେ ଏବଂ ସେ ଚର୍ଚ୍ଚର କିମ୍ପଦନ୍ତୀ ଅନୁଆୟୀ ସାଧୁ ତଥା ଶହୀଦମାନଙ୍କ ଇତିହାସ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ଏକ କାର୍ଯ୍ୟ ଥିଲା ଯେଉଁଥିରେ ବହୁତ ପରିଶ୍ରମ କରାଯାଉଥିଲା, କିନ୍ତୁ ସେ ଏଥିରେ ଯଥେଷ୍ଟ ଅଗ୍ରଗତି କରିସାରିଛନ୍ତି। ଯେତେବେଳେ ସେ ଭାବିଲେ ଯେ ସେ ବାଇବଲରୁ ଉପଯୋଗୀ ସହାୟତା ପାଇପାରନ୍ତି, ସେତେବେଳେ ସେ ଏହି ବସ୍ତୁ ସହିତ ଏହାର ଅଧ୍ୟୟନ ଆରମ୍ଭ କରିଥିଲେ। ବନ୍ଧୁ, ଏଠାରେ ସେ ପ୍ରକୃତରେ ସାଧୁମାନଙ୍କୁ ଦେଖିବାକୁ ପାଇଲେ, କିନ୍ତୁ ରୋମାନ କ୍ୟାଲେଣ୍ଡରରେ ଚିତ୍ରିତ ନୁହେଁ। ତାଙ୍କ ମନରେ ଐଶ୍ୱରୀୟ ଆଲୋକର ବନ୍ୟା ଆସିଗଲା। ଆଶ୍ଚର୍ଯ୍ୟ ଏବଂ ଘୃଣାରେ ସେ ନିଜ ନିଯୁକ୍ତ କାର୍ଯ୍ୟକୁ ବିମୁଖ ହୋଇ ନିଜକୁ ଈଶ୍ୱରଙ୍କ ବାକ୍ୟରେ ସମର୍ପିତ କରିଥିଲେ। ବନ୍ଧୁ, ସେ ସେଠାରେ ଥିବା ବହୁମୂଲ୍ୟ ସତ୍ୟକୁ ସେ ଶୀଘ୍ର ଶିଖାଇବାକୁ ଲାଗିଲେ। 1512 ମସିହାରେ ଲୁଥର କିମ୍ବା ଜୁଇଙ୍ଗ୍ଲି ସଂସ୍କାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଲେପ୍ରେଭ ଲେଖିଥିଲେ, ଈଶ୍ୱର ହିଁ ବିଶ୍ୱାସ ଦ୍ୱାରା ସେହି ଧାର୍ମିକତା ପ୍ରଦାନ କରନ୍ତି ଯାହା କେବଳ ଅନୁଗ୍ରହ ଦ୍ୱାରା ଅନନ୍ତ ଜୀବନକୁ ଯଥାର୍ଥ କରେ। ମୁକ୍ତିର ରହସ୍ୟ ଉପରେ ଧ୍ୟାନ ଦେଇ ସେ ଚିତ୍କାର କରି କହିଲେ, ବନ୍ଧୁ, ୱାଃ, ସେହି ନିୟମର ଅବିସ୍ମରଣୀୟ ମହାନତା। ପାପହୀନକୁ ନିନ୍ଦା କରାଯାଏ ଏବଂ ଯିଏ ଦୋଷୀ ସେ ମୁକ୍ତ ହୁଏ। ଆଶୀର୍ବାଦ ଅଭିଶାପ ବହନ କରେ ଏବଂ ଅଭିଶାପ ଆଶୀର୍ବାଦରେ ଅଣାଯାଏ। ଜୀବନ ମରିଯାଏ ଓ ମୃତ୍ୟୁମାନେ ଜୀବିତ ହୁଅନ୍ତି। ଗୌରବ ଅନ୍ଧକାରରେ ଘୁରି ବୁଲୁଛି ଏବଂ ଯିଏ ମୁଖର ଦ୍ୱନ୍ଦ୍ୱ ଛଡ଼ା ଆଉ କିଛି ଜାଣିନଥିଲା ସେ ଗୌରବ ପରିହିତ ଏବଂ ପରିତ୍ରାଣର ଗୌରବ କେବଳ ଈଶ୍ୱରଙ୍କ ବୋଲି ଶିକ୍ଷା ଦେବାବେଳେ ସେ ଏହା ମଧ୍ୟ ଘୋଷଣା କଲେ ଯେ ଆଜ୍ଞାର କର୍ତ୍ତବ୍ୟ ମନୁଷ୍ୟର ଅଟେ। ବନ୍ଧୁ, ସେ କହିଥିଲେ ଯେ ଯଦି ତୁମେ ଖ୍ରୀଷ୍ଟଙ୍କ ଚର୍ଚ୍ଚର ସଦସ୍ୟ ତେବେ ତୁମେ ତାଙ୍କ ଶରୀରର ଅଙ୍ଗ, ଯଦି ତୁମେ ତାଙ୍କର ଶରୀରର ତେବେ ତୁମେ ଐଶ୍ୱରୀୟ ପ୍ରତିକୃତିର ପରିପୂର୍ଣ୍ଣ। ଓହ, ଯଦି ପୁରୁଷମାନେ ଏହି ଅଧିକାରର ବୁଝାମଣାରେ ପ୍ରବେଶ କରିପାରନ୍ତି ସେମାନେ କେତେ ଶୁଦ୍ଧ ନିର୍ମଳ ଏବଂ ପବିତ୍ର ଭାବରେ ବଞ୍ଚିବେ ଏବଂ ସେମାନଙ୍କ ମଧ୍ୟରେ ଥିବା ଗୌରବ ସହିତ ତୁଳନା କଲେ କେତେ ଅବମାନ। ସେହି ଗୌରବ ଯାହା ଶରୀରର ଆଖି ଦେଖିପାରିବ ନାହିଁ। ସେମାନେ ଏହି ଜଗତର ସମସ୍ତ ଗୌରବ ବିବେଚନା କରନ୍ତି। ଲେଫ୍ରଭଙ୍କ ଛାତ୍ରମାନଙ୍କ ମଧ୍ୟରେ କିଛି ଥିଲେ ଯେଉଁମାନେ ତାଙ୍କ କଥାକୁ ଉତ୍ସାହର ସହ ଶୁଣୁଥିଲେ ଏବଂ ଶିକ୍ଷକଙ୍କ ସ୍ୱରକୁ ନିରବ କରାଯିବା ପରେ ସେମାନେ ସତ୍ୟ ଘୋଷଣା କରିବାକୁ ଲାଗିଲେ। ଯେପରି ୱିଲିୟମ୍ ପରେର ଧାର୍ମିକ ପିତାମାନଙ୍କ ପୁତ୍ର ଏବଂ ମଣ୍ଡଳର ଶିକ୍ଷାକୁ ସମ୍ପୂର୍ଣ୍ଣ ବିଶ୍ୱାସରେ ଗ୍ରହଣ କରିବାକୁ ଶିକ୍ଷିତ ହୋଇ ସେ ପ୍ରେରିତ ପାଉଲଙ୍କ ସହ ନିଜ ବିଷୟରେ ଘୋଷଣା କରିଥିଲେ। ଆମ ଧର୍ମର ସବୁଠାରୁ କଠିନ ଧର୍ମ ପରେ ମୁଁ ଜଣେ ଫାରୋସୀ ବାସ କରୁଥିଲି ବୋଲି ସେ କହିଲେ। ଏହିପରି ପ୍ରେରିତ 26:5 ଆମେ ପାଉଅଛୁ। ଜଣେ ଉତ୍ସର୍ଗୀକୃତ ରୋମନିଷ୍ଟ ସେ ମଣ୍ଡଳୀକୁ ବିରୋଧ କରିବାକୁ ସାହସ କରିଥିବା ସମସ୍ତଙ୍କୁ ବିନାଶ କରିବାକୁ ଉତ୍ସାହର ସହିତ ଜଗିଗଲେ। ମୁଁ କ୍ରୋଧିତ ଗଧିଦେୟା ପରି ମୋର ଦାନ୍ତ ଘଷିବି। ଏହାପରେ ସେ ତାଙ୍କ ଜୀବନର ଏହି ସମୟ ବିଷୟରେ କହିଥିଲେ। ଯେତେବେଳେ ମୁଁ ପୋପ୍ ବିରୁଦ୍ଧରେ କଥାବାର୍ତ୍ତା କରୁଥିବା ଶୁଣିଲି ସେ ସାଧୁ ସନ୍ତଙ୍କ ଆଦରରେ କାନ୍ଥ ହୋଇ ପଡ଼ିଥିଲେ। ଲେପ୍ରଟଙ୍କ ସହ ମିଶି ପ୍ୟାରିସର ଚର୍ଚ୍ଚ ଗୁଡ଼ିକ ଘେରି ରହିଥିଲେ, ଯଜ୍ଞ ଦେବୀରେ ପୂଜା କରୁଥିଲେ ଏବଂ ପବିତ୍ର ମନ୍ଦିରଗୁଡ଼ିକୁ ଉପହାରରେ ସଜାଇଥିଲେ। କିନ୍ତୁ ଏହି ପାଳନଗୁଡ଼ିକ ଆତ୍ମାର ଶାନ୍ତି ଆଣିପାରିବ ନାହିଁ। ପାପର ବିଶ୍ୱାସ ତାଙ୍କ ଉପରେ ଲାଗିଥିଲା। ଯାହା ସେ କରିଥିବା ସମସ୍ତ ଅନୁତାପ କାର୍ଯ୍ୟରୁ ବିତାଡ଼ିତ କରିବାରେ ବିଫଳ ହୋଇଥିଲା। ସ୍ୱର୍ଗରୁ ଆସିଥିବା ସ୍ୱର ବିଷୟରେ ସେ ସଂସ୍କାରଙ୍କ କଥା ଶୁଣିଲେ। ପରିତ୍ରାଣ ହେଉଛି ଅନୁଗ୍ରହ। ନିର୍ଦ୍ଦୋଷ ଜଣଙ୍କୁ ନିନ୍ଦା କରାଯାଇଛି ଏବଂ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଅଛି। କେବଳ ଖ୍ରୀଷ୍ଟଙ୍କ କୃଷ ହିଁ ସ୍ୱର୍ଗର ଦ୍ୱାର ଖୋଲି ନର୍କର ଦ୍ୱାର ବନ୍ଦ କରିଦିଏ ବୋଲି ସେ କହିଥିଲେ। ବନ୍ଧୁ, ପରେଲ ଆନନ୍ଦରେ ସତ୍ୟକୁ ଗ୍ରହଣ କଲେ। ପାଉଲଙ୍କ ପରି ପରିବର୍ତ୍ତନ ଦ୍ୱାରା ସେ ପରମ୍ପରା ଦାସତ୍ୱ ଈଶ୍ୱରଙ୍କ ପୁତ୍ରମାନଙ୍କ ସ୍ୱାଧୀନକୁ ଫେରିଲେ। ସେ ଫେରି ଆସନ୍ତି ଏକ ଗଧିଆ ଗଧିଆର ହତ୍ୟାକାରୀ ହୃଦୟ ବଦଳରେ। ସେ ନମ୍ର ଓ ନିରାଶ ମେଣ୍ଢା ପରି ଚୁପଚାପ ହୃଦୟକୁ ପୋପ୍ରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଦାନ କରିଥିଲେ। ଲେପ୍ରଭ ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ଆଲୋକ ବିସ୍ତାର କରିବାରେ ଲାଗିଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଯେତିକି ଉଚ୍ଛ୍ୱାସୀ ଥିଲେ ସେ ମଧ୍ୟ ପୋପରେ ଥିଲେ। ସର୍ବସାଧାରଣରେ ସତ୍ୟ ଘୋଷଣା କରିବାକୁ ବାହାରିଲେ। ଚର୍ଚ୍ଚର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ମ୍ୟାକ୍ସର ବିସ୍ପୋର ସେମାନଙ୍କ ସହିତ ମିଳିତ ହେବା ପରେ ଖୁବ୍ ଶୀଘ୍ର ସେମାନଙ୍କର ଦକ୍ଷତା ଏବଂ ଶିକ୍ଷଣ ପାଇଁ ଉଚ୍ଚ ମାନ୍ୟତା ପାଇଥିବା ଅନ୍ୟ ଶିକ୍ଷକମାନେ ସୁସମାଚାର ପ୍ରଚାର କରିବାରେ ଯୋଗ୍ୟଦାନ କଲେ ଏବଂ ଏହା କାରିଗର ଏବଂ କୃଷକଙ୍କ ଘରଠାରୁ ଆରମ୍ଭ କରି ରାଜାଙ୍କ ପ୍ରସାଦ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ଅନୁଗାମୀମାନଙ୍କୁ ଯୋଡ଼ିଲେ। ଫ୍ରାନ୍ସର ଭଉଣୀ ଯେତେବେଳେ ଶାସକ ରାଜା ସଂସ୍କାରିତ ବିଶ୍ୱାସକୁ ଗ୍ରହଣ କଲେ, ରାଜା ନିଜେ ଏବଂ ରାଣୀ ମାତା ଏହାକୁ ଅନୁଗ୍ରହରେ ଗ୍ରହଣ କରିବା ପାଇଁ କିଛି ସମୟ ପାଇଁ ଉପସ୍ଥିତ ହେଲେ ଏବଂ ସଂସ୍କାରକମାନେ ସେହି ସମୟକୁ ଅପେକ୍ଷା କରିଥିଲେ ଯେତେବେଳେ ଫ୍ରାନ୍ସ ସୁସମାଚାର ଜିତିବା ଉଚିତ। କିନ୍ତୁ ସେମାନଙ୍କ ଆଶା ପୂରଣ ହେବ ନାହିଁ। ଖ୍ରୀଷ୍ଟ ଶିଷ୍ୟମାନଙ୍କ ପରୀକ୍ଷା ପାଇଁ ନିର୍ଯାତନା ଅପେକ୍ଷା କରିଥିଲା। ଏହା କିନ୍ତୁ ଦୟାକରି ସେମାନଙ୍କ ଆଖିରୁ ଆବୃତ ହୋଇଥିଲା। ଶାନ୍ତିର ସମୟ ହସ୍ତପେକ୍ଷ କଲା, ଯେପରି ସେମାନେ ଝଡ଼ ତୋଫାନକୁ ଭେଟିବା ପାଇଁ ଶକ୍ତି ଲାଭ କରିବେ ଏବଂ ସଂସ୍କାର ଦ୍ରୁତ ଅଗ୍ରଗତି କଲା। ମ୍ୟାକ୍ସଙ୍କ ବିପୋଷ ବିଶୋପ ଉଭୟ ଧର୍ମଗୁରୁ ଏବଂ ଲୋକଙ୍କ ନିର୍ଦ୍ଦେଶ ଦେବା ପାଇଁ ନିଜ ଡାୟୋସିରେ ଉତ୍ସାହର ସହ ପରିଶ୍ରମ କରିଥିଲା। ଅଜ୍ଞ ତଥା ନୈତିକ ପୁରୋହିତମାନଙ୍କୁ ହଟାଇ ଦିଆଗଲା ଏବଂ ଯଥାସମ୍ଭବ ଶିକ୍ଷାର୍ଥୀ ଏବଂ ଧାର୍ମିକ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାନିତ ହେଲା। ବିଶପ ବହୁତ ଇଚ୍ଛା କଲେ ଯେ ତାଙ୍କ ଲୋକମାନେ ନିଜ ପାଇଁ ଈଶ୍ୱରଙ୍କ ବାକ୍ୟ ପାଇପାରିବେ ଏବଂ ଏହା ଶୀଘ୍ର ସମ୍ମାନ ହେବ ହେଲା। ଲେପ୍ରପ ନୂତନ ନିୟମର ଅନୁବାଦ ଗ୍ରହଣ କଲେ ଏବଂ ସେହି ସମୟରେ ଯେତେବେଳେ ୱିଥେନବର୍ଗର ଗଣମାଧ୍ୟମରୁ ଲୁଥରଙ୍କ ଜର୍ମାଲ ଜାରି କରାଯାଇଥିଲା, ମ୍ୟାକ୍ସରେ ଫାରସୀ ନୂତନ ନିୟମ ପ୍ରକାଶିତ ହୋଇଥିଲା। ବିଶପର ଏହାକୁ ନିଜ ପ୍ୟାରିସରେ ପ୍ରଚାର କରିବା ପାଇଁ କୌଣସି ପରିଶ୍ରମ କିମ୍ବା ଖର୍ଚ୍ଚ ବଞ୍ଚାଇ ନଥିଲେ ଏବଂ ଖୁବ୍ ଶୀଘ୍ର ମେସ୍କ୍ର କୃଷକମାନେ ପବିତ୍ର ଶାସ୍ତ୍ରର ଅଧିକାରୀ ହୋଇଥିଲେ। ତୃଷାତରୁ ବିନଷ୍ଟ ହେଉଥିବା ଯାତ୍ରୀମାନେ ଆନନ୍ଦରେ ଜୀବନ ଜଳ ଝରଣାକୁ ସ୍ୱାଗତ କଲେ। ଏହି ଆତ୍ମାମାନେ ମଧ୍ୟ ସ୍ୱର୍ଗର ବାର୍ତ୍ତା ଗ୍ରହଣ କଲେ। କ୍ଷେତ୍ରର ଶ୍ରମିକ କର୍ମଶାଳାରେ ଥିବା କାରିଗରମାନେ ବାଇବଲର ମୂଲ୍ୟବାନ ସତ୍ୟ ବିଷୟରେ କଥାବାର୍ତ୍ତା କରି ସେମାନଙ୍କ ଦୈନନ୍ଦିନ ପରିଶ୍ରମକୁ ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ସେମାନେ ମଦ ଦୋକାନକୁ ଯିବା ପରିବର୍ତ୍ତେ ପରସ୍ପରରେ ଘରେ ଏକତ୍ରିତ ହୋଇ ଈଶ୍ୱରଙ୍କ ବାକ୍ୟ ପଢ଼ିବା ଏବଂ ପ୍ରାର୍ଥନା ଏବଂ ପ୍ରଶଂସାରେ ଯୋଗଦାନ କଲେ। ଏହି ସମ୍ପ୍ରଦାୟକ ଗୁଡ଼ିକରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଦେଖାଗଲା। ବନ୍ଧୁ, ଯଦିଓ ନମ୍ର ଶ୍ରେଣୀର ଜଣେ ଅଶିକ୍ଷିତ ଏବଂ ପରିଶ୍ରମୀ କୃଷକ ଈଶ୍ୱରଙ୍କ ଅନୁଗ୍ରହର ସଂସ୍କାର ଉନ୍ନତ ଶକ୍ତି ସେମାନଙ୍କ ଜୀବନରେ ଦେଖାଗଲା। ନମ୍ର ଶ୍ରେହୀ ସ୍ନେହୀ ଏବଂ ପବିତ୍ର ସେମାନେ ସାକ୍ଷୀ ଭାବରେ ଠିଆ ହେଲେ। ଯେଉଁମାନେ ସୁସମାଚାର ଗ୍ରହଣ କରନ୍ତି ସେମାନଙ୍କ ପାଇଁ ସୁସମାଚାର କ'ଣ କରିବ? ମେଖର ଜଳୁଥିବା ଆଲୋକ ଏହାର କିରଣ ଦୂରରୁ ଢାଲିଲା। ପ୍ରତିଦିନ ଧର୍ମ ପରିବର୍ତ୍ତନକାରୀଙ୍କ ସଂଖ୍ୟା ବଢ଼ୁଥିବା କ୍ରମବୃଦ୍ଧିରୁ ରାଗ ରାଜାଙ୍କ ଦ୍ୱାରା କିଛି ସମୟ ଯାଞ୍ଚ କରାଯାଇଥିଲା। ଯିଏ ବିଖୁମାନଙ୍କ ସଂକୀର୍ଣ୍ଣତାକୁ ଘୃଣା କରୁଥିଲେ, କିନ୍ତୁ ଶେଷରେ ପୋପ୍ ନେତାମାନେ ବିଜୟୀ ହେଲେ। ବର୍ତ୍ତମାନ ଏହି ଅଂଶଧନ ସ୍ଥାପନ କରାଯାଇଥିଲା। ମ୍ୟାକ୍ସର ବିଶ୍ୱାସ ନିଆଁ ଏବଂ ପୁନର୍ବାର ଚୟନ କରିବାକୁ ବାଧ୍ୟ ହୋଇ ସହଜ ରାସ୍ତା ଗ୍ରହଣ କଲେ। ନେତାଙ୍କ ପତନ ସତ୍ତ୍ୱେ ତାଙ୍କ ପଲ ସ୍ଥିର ରହିଲେ। ଅନେକ ନିଆଁ ମଧ୍ୟରେ ସତ୍ୟର ସାକ୍ଷୀ ହୋଇଥିଲେ। ବନ୍ଧୁ, ଏହିପରି ଆମେ ଦେଖୁଅଛୁ ଫାରସୀ ସଂସ୍କାରରେ କିପରି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରାଯାଇଥିଲା। ବନ୍ଧୁ, ଆମେ ବେଳେ ବେଳେ ଭାବୁ କି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପାଇଁ କେହି ନାହାନ୍ତି। ହୋଇପାରେ ଆପଣ ଅଛନ୍ତି ଯେଉଁଥିରେ ଈଶ୍ୱର କଥା କହୁଛନ୍ତି, ଯେଉଁଥିରେ ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରୁଛନ୍ତି ଆଉ ସେ ଈଶ୍ୱରଙ୍କ ବିଷୟରେ କହିବା ପାଇଁ ଚେଷ୍ଟା କରୁଛନ୍ତି। ହଁ ବନ୍ଧୁ, ଯେପରି ସଂସ୍କାରକମାନେ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଥିଲେ ଆଉ ଈଶ୍ୱର ସେମାନଙ୍କୁ ସାହାଯ୍ୟ କରିଥିଲେ, ଯଦି ଆମେମାନେ ମଧ୍ୟ ସେହି ସଂସ୍କାରକମାନଙ୍କ ପରି ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଦେବା, ତେବେ ଆମେ ତାହାଙ୍କ ବାକ୍ୟ ଉତ୍ସାହିତରେ ପ୍ରଚାର କରିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ମହିମାମେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର ଆମେନ୍।
শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনাকে আশীর্বাদ করন্তু। ধন্যবাদ।
ধীরা।